ଏମିତି ପାଣି ଆଣ କିଛି ନ ଜାଣି ଜୀବାଣୁ ମାନେ ରୁହନ୍ତି ଯେ ଭିଣି ଭିଣି ଏମିତି ପାଣି ଆଣ କିଛି ନ ଜାଣି ଜୀବାଣୁ ମାନେ ରୁହନ୍ତି ଯେ ଭିଣି ଭିଣି ତାକୁ ପିଇଲେ ପୁଣି ରୋଗ ଆଣ ଇଟାଣି ତାକୁ ପିଇଲେ ପୁଣି ରୋଗ ଆଣ ଇଟାଣି ରୋଗ ଜ୍ୱରର ହୁଏ ଗୁଣନି ଏମିତି ପାଣି ଆଣ କିଛି ନ ଜାଣି ଜୀବାଣୁ ମାନେ ରୁହନ୍ତି ଯେ ଭିଣି ଭିଣି ଏମିତି ପାଣି ଆଣ କିଛି ନ ଜାଣି ଜୀବାଣୁ ମାନେ ରୁହନ୍ତି ଯେ ଭିଣି ଭିଣି ଖରା ଦିନେ ଝାଡ଼ା ଫେରୁଛି ଖୋଲା ଜାଗାରେ ସୁଖୀ ସୁଖୀ ସେ ମୋଟା ହୋଇ ପଡ଼ି ସେଠାରେ ଖରା ଦିନେ ଝାଡ଼ା ଫେରୁଛି ଖୋଲା ଜାଗାରେ ସୁଖୀ ସୁଖୀ ସେ ମୋଟା ହୋଇ ପଡ଼ି ସେଠାରେ ତାକୁ ବରଷା ପାଣି ନଦୀକୁ ଆଣ ଇଟାଣି ତାକୁ ବରଷା ପାଣି ନଦୀକୁ ଆଣ ଇଟାଣି ଜଳଜ ରୋଗର ହୁଏ ଘୁନନି ଏମିତି ପାଣି ଆଣୁ କିଛି ନ ଜାଣି ଜୀବାଣୁ ମାନେ ରୁହନ୍ତି ଯେ ଭିଣି ଭିଣି ଏମିତି ପାଣି ଆଣୁ କିଛି ନ ଜାଣି ଜୀବାଣୁ ମାନେ ରୁହନ୍ତି ଯେ ଭିଣି ଭିଣି
ହଁ ବନ୍ଧୁ, ବର୍ଷା ଦିନେ ପିଇବା ପାଣି ପ୍ରତି ଆମେ ସମସ୍ତେ ସତର୍କ ଯତ୍ନବାନ ରହିବା। ସ୍ୱାସ୍ଥ୍ୟକୁ ଆମେ ସବୁବେଳେ ଜଗିକି ରହିବା, କାରଣ ଆମର ଉତ୍ତମ ସ୍ୱାସ୍ଥ୍ୟ ଆମ ହାତରେ। ଏହି ସନ୍ଦେହ ସହିତ ଆଜିର ସାପ୍ତାହିକ ଆସ୍ଥା ରେଡ଼ିଓ କାର୍ଯ୍ୟକ୍ରମକୁ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଅଛି, ବୃନ୍ଦା ହନ୍ତାଲ। ସାଥୀ, ଆଉ ଡେରି କରିବାନି, ଏବେ ବେଳ ହୋଇଛି ଶୁଣିବା ଅନୁଚିନ୍ତା।
ଲାଜ ବୟ ତ୍ୟାଗ କରି ପରିଶ୍ରମ କରୁଥିବା ବ୍ୟକ୍ତିଟି ସଫଳ ହୋଇଥାଏ। ଯଦି ନିଜେ ସତ ପଥରେ ଅଛନ୍ତି ତେବେ ନୀରବ ରହି କାମ କରି ଚାଲନ୍ତୁ। ଅପଚୟ ଅହଙ୍କାର ଠାରୁ ସବୁବେଳେ ଦୂରେଇ କରି ରୁହ। ଧନ୍ୟବାଦ।
ଶୁଣୁଥିଲେ ସାଥୀ ଆଜିର ଅନୁଚିନ୍ତା, ଏହାକୁ ପଢି ଶୁଣାଇଲେ ବିକାଶ ଅଡାରି। ବର୍ତ୍ତମାନ ଆସନ୍ତୁ ସାଥୀ ଶୁଣିବା ପିଲାଙ୍କ ଗପ ପଢ଼ା।
ଗପର ନାମ ହେଉଛି ବିଲୁଆ ଏବଂ କାଉ। ଗୋଟିଏ ଜଙ୍ଗଲରେ ଗୋଟିଏ ଚତୁର ବିଲୁଆ ରହୁଥିଲା। ଗୋଟିଏ ଦିନ ସେ ଖାଦ୍ୟ ସନ୍ଧାନରେ ଜଙ୍ଗଲରେ ଘୁରି ବୁଲୁଥିଲା, କିନ୍ତୁ ତାକୁ ଖାଦ୍ୟ ମିଳିଲା ନାହିଁ। ସେ ତକିଯାଉ ଗୋଟିଏ ଗଛ ତଳେ ତକା ମେଣ୍ଟାଉଥିଲା। ସେହି ସମୟରେ ଗଛରେ ଗୋଟିଏ କାଉ ଆସି ବସିଗଲା। କାଉ କେଉଁଠାରୁ ରୁଟି କଣ୍ଡିଏ ନିଜର ତଣ୍ଟରେ ଜାକି ଆଣିଥିଲା। ବିଲୁଆ ଯେତେବେଳେ କାଉକୁ ଦେଖିଲା ତେବେ ତା'ର ନିଜର ରୁଟି କଣ୍ଡ ଉପରେ ଆଶା ଅଟକି ଗଲା। ରୁଟି ଦେଖି ବିଲୁଆର ମୁହଁରେ ପାଣି ଆସିଗଲା, ତା'ର ବକ ଦୁଇଗୁଣ ହୋଇଗଲା। ସେ ଚିନ୍ତା କରିବାକୁ ଲାଗିଲା, ଯଦି ଏହି ରୁଟିର କଣ୍ଡଟା ମୋତେ ମିଳିଯାଆନ୍ତା ତେବେ ମଜା ଆସିଯାଆନ୍ତା। କିଛି ସମୟ ପରେ ବିଲୁଆ ମୁଣ୍ଡରେ ଗୋଟିଏ ଉପାୟ ଆସିଲା। ଉପରକୁ ମୁହଁ କରିକି ସେ କାଉର ପ୍ରଶଂସା କରିବାକୁ ଲାଗିଲା। ନିଜର ପ୍ରଶଂସା ଶୁଣିକି କାଉ ଖୁସିରେ ନାଚି ପଡ଼ିଲା। ଧୀରେ ଧୀରେ କାଉ ବିଲୁଆର କଥାରେ ଆସିବାକୁ ଲାଗିଲା, କିନ୍ତୁ ଏବେ ମଧ୍ୟ ସେ ଚୁପ୍ ଥିଲା। ସେତେବେଳେ ବିଲୁଆ କହିଲା, କାଉ ଭାଇ, ତୁମର ସ୍ୱରର ତ ବହୁତ ମଧୁର ଅଟେ, କ'ଣ ମୁଁ ଆପଣଙ୍କ ଗୀତ ଶୁଣିପାରିବି କି? ନିଜ ସ୍ୱରର ପ୍ରଶଂସାକୁ ଶୁଣି କାଉ ଆଉ ରହିପାରିଲା ନାହିଁ, ସେ ଖୁସିରେ ନାଚିବାକୁ ଲାଗିଲା। ତାପରେ କ'ଣ ହେବାର ଥିଲା, ତା ମୁହଁ କଲିବାରୁ ହିଁ ରୁଟିର କଣ୍ଡଟା ତଳେ ପଡ଼ିଗଲା। ବିଲୁଆ ତ ଏହାକୁ ଅପେକ୍ଷା କରିଥିଲା। ଦ୍ରୁତ ଗତିରେ ସେ ରୁଟିର ସେହି କଣ୍ଡକୁ ଖାଇଦେଲା ଏବଂ ସେଠାରୁ ଚାଲିଗଲା। କାଉ ଅନେଇ ରହିଲା। ଧନ୍ୟବାଦ।
ଏତେବେଳେ ଯାଏ ଶୁଣୁଥିଲେ ସାଥୀ ପିଲାଙ୍କ ଗପ ପଢ଼ା ରଶ୍ମିଗୁଣ୍ଡ ଠାରୁ। ଆସନ୍ତୁ ଶୁଣିବା ଗୋଟିଏ ସଙ୍ଗୀତ, ଏହାକୁ ରଚନା କରିଛନ୍ତି ଉଦୟନାଥ ହନ୍ତା। ଏହାକୁ ଗାନ କରିବେ ମୁସ୍କାନ ଏବଂ ଯମବତୀ ଖଡ଼ା।
ଶିଶୁପରି ମୁଁ ଶିଶୁଟିଏ ହେବି, ଶିଶୁପରି ମୁଁ ଶିଶୁଟିଏ ହେବି, ପାଠ ପଢ଼ିବି ଶିକ୍ଷିତ ହେବି, ପାଠ ପଢ଼ିବି, ଶିକ୍ଷିତ ହେବି, ଭଲ ମଣିଷଟି ମୁଁ ହୋଇବି, ଭଲ ମଣିଷଟି ମୁଁ ହୋଇବି, ଶିଶୁ ପରି ମୁଁ ଶିଶୁଟି ହେବି, ଶିଶୁ ପରି ମୁଁ ଶିଶୁଟି ହେବି। ଭାରି ଭଲ ଲାଗେ ମୋତେ ମୋ ଗାଁ, ଏଇ ମୋର ଗାଁ ମୋ ମା, ତା ପାଣି ପବନ ପୁଣି କେତେ ଗଡ଼ିଆଛି କରି ପୁଣ୍ୟ ମୋତେ। ଭାରି ଭଲ ଲାଗେ ମୋତେ ମୋ ଗାଁ, ଏଇ ମୋର ଗାଁ ମୋ ମା, ତା ପାଣି ପବନ ପୁଣି କେତେ ଗଡ଼ିଆଛି କରି ପୁଣ୍ୟ ମୋତେ। ଗାଁ ପାଇଁ ମୁଁ ଭଲ କାମ କରି, ଗାଁ ପାଇଁ ମୁଁ ଭଲ କାମ କରି, ରଖିବି ମୁଁ ମୋ ଗାଁ, ରଖିବି ମୁଁ ମୋ ଗାଁ, ଶିଶୁ ପରି ମୁଁ ଶିଶୁଟି ହେବି, ଶିଶୁ ପରି ମୁଁ ଶିଶୁଟି ହେବି। ଏହି ଗଛ ଲତା ବଣ ଜଙ୍ଗଲ ସଦା ଦେଇଥାଏ ଶାନ୍ତି ଶୀତଳ, ନଦୀ ପୋଖରୀ ଝରଣାର ଜଳ ସବୁ ଜିମା ଗାଁଟି ମୋର। ଏହି ଗଛ ଲତା ବଣ ଜଙ୍ଗଲ ସଦା ଦେଇଥାଏ ଶାନ୍ତି ଶୀତଳ, ନଦୀ ପୋଖରୀ ଝରଣାର ଜଳ ସବୁ ଜିମା ଗାଁଟି ମୋର। ଦୁଃଖୀ ଗରିବର ସେବା ମୁଁ କରି, ଦୁଃଖୀ ଗରିବର ସେବା ମୁଁ କରି, ରଖିବି ମୁଁ ମୋ ଗାଁ, ରଖିବି ମୁଁ ମୋ ଗାଁ, ଶିଶୁ ପରି ମୁଁ ଶିଶୁଟି ହେବି, ଶିଶୁ ପରି ମୁଁ ଶିଶୁଟି ହେବି, ଶିଶୁ ପରି ମୁଁ ଶିଶୁଟି ହେବି, ଶିଶୁ ପରି ମୁଁ ଶିଶୁଟି ହେବି।
ବନ୍ଧୁ, ଗୀତଟି କେମିତି ଲାଗିଲା? ଆମକୁ ତ ଭାରି ଭଲ ଲାଗିଲା, ଆଶା କରୁଛୁ ଆପଣମାନଙ୍କୁ ଭଲ ଲାଗିଥିବ। ହଁ ନା ବନ୍ଧୁ, ଏବେ ଆସନ୍ତୁ ଶୁଣିବା ଭୁଲି ଯାଇଥିବା ଜ୍ଞାନକୁ ମନେ ପକାଇବା ଆମର ପ୍ରିୟ କାର୍ଯ୍ୟକ୍ରମ ଜଣା ଅଜଣା।
ଆମ ଭାରତର ରାଷ୍ଟ୍ରପତିଙ୍କର ନାମ କ'ଣ?
ଆମ ଭାରତର ରାଷ୍ଟ୍ରପତିଙ୍କ ନାମ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ।
ଏକଦମ ଠିକ୍ ଆନ୍ସର। ଆମ ଭାରତର ଶିକ୍ଷାମନ୍ତ୍ରୀଙ୍କର ନାମ କ'ଣ?
ଆମ ଭାରତର ଶିକ୍ଷାମନ୍ତ୍ରୀଙ୍କ ନାମ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ।
କରେକ୍ଟ ଆନ୍ସର। ଭାରତର ଉପରାଷ୍ଟ୍ରପତିଙ୍କ ନାମ କ'ଣ?
ଭାରତର ଉପରାଷ୍ଟ୍ରପତିଙ୍କ ନାମ ଶ୍ରୀଯୁକ୍ତ ଜଗଦୀପ ଧଙ୍କଡ଼।
ଏକଦମ ଠିକ୍ ଆନ୍ସର। ଓଡ଼ିଶାର ପୁରାତନ ରାଜଧାନୀର ନାମ କ'ଣ?
ଓଡ଼ିଶାର ପୁରାତନ ରାଜଧାନୀର ନାମ କଟକ।
ଏକଦମ ଠିକ୍ ଆନ୍ସର। ଦେଓମାଳୀ ଶୃଙ୍ଗର ଉଚ୍ଚତା କେତେ?
ଦେଓମାଳୀ ଶୃଙ୍ଗର ଉଚ୍ଚତା ଉତ୍ତର ଠିକ୍ 1672 ମିଟର।
ଏକଦମ ଠିକ୍ ଆନ୍ସର। ଜଗନ୍ନାଥ ମନ୍ଦିର କିଏ ନିର୍ମାଣ କରିଥିଲେ?
ଜଗନ୍ନାଥ ମନ୍ଦିର ଚଡ଼ଗଙ୍ଗ ଦେବ।
କରେକ୍ଟ ଆନ୍ସର। ବନ୍ଧୁ, ଜଣା ଜଣା କାର୍ଯ୍ୟକ୍ରମରେ
ଏଇଠି ରଖୁଛୁ, ନମସ୍କାର।
ଶୁଣୁଥିଲେ ସାଥୀ ଜଣା ଅଜଣା। ଏବେ ଆସନ୍ତୁ ଶୁଣିବା ଆମର ଶେଷ କାର୍ଯ୍ୟକ୍ରମ ହସ କଥା।
ତମେ ତମର ବଦଳ କରିବାକୁ ଚାହୁଁ?
ହଁ ଆଜ୍ଞା।
ଏବେ ତମର ନାମ କ'ଣ ଅଛି?
ଆଣ୍ଡୁରାମ।
ଏହାକୁ ବଦଳାଇ କ'ଣ କରିବ?
ପାଣ୍ଡୁରାମ।
ସାଥୀ, ଏତିକିରେ ଆମ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ପୁଣି ଦେଖା ହେବା ଆସନ୍ତା ରବିବାର ନୂଆ ଏକ ଅଧ୍ୟାୟରୁ। ନମସ୍କାର।